दशम स्कंद द्वादश अध्याय श्लोक 14। दृष्ट्वार्वकान् कृष्णमुखान् अघासुरान् कंसान् शिष्टः स बलीवकान् स्वकीवकानुजः अयं तु मे सोदर नाशकृतयो द्वयोर्ममेनं सबलं मनिष्ये ବକଙ୍କର ସାନ ଭାଇ ହେଉଛି ଏଇ ଅଘାସୁର ଭୁଲରେ ବଳି ବକି ଏ ବକି କୁତ ନା ଏଇଟା ବି ହେଉଛି ଭୁଲ ବକି ଏ ଇଂଲିଶରେ ଦେଖୁନାହାନ୍ତି ଇଂଲିଶରେ ବି ଅଛି ବକି ବକି ଦୃଷ୍ଟୁଆ ଦର୍ଶନ କରି ଅର୍ବକା ସମସ୍ତ ଗୋପବାଳକମାନଙ୍କୁ କୃଷ୍ଣ ମୁଖାନ କୃଷ୍ଣ ପ୍ରମୁଖ ଅଘାସୁର ଅଘ ନାମକ ଅସୁର କଂସ ଅନୁଶିଷ୍ଟ କଂସ ଦ୍ୱାରା ପ୍ରେରିତ ସହ ସେ ବା ଅଘାସୁର ବକି ବକ ଅନୁଜ ପୁତନା ଏବଂ ବକାସୁରର କନିଷ୍ଠ ଭ୍ରାତା ଅୟମ ଏହି କୃଷ୍ଣ ତୁ ବସ୍ତୁତ ପକ୍ଷେ ମେ ମୋର ସୋଦର ନାଶକୃତ ମୋର ଭାଇ ଏବଂ ଭଗ୍ନୀର ହତ୍ୟାକାରୀ ତୟୋ ମୋର ଭାଇ ଏବଂ ଭଉଣୀଙ୍କ ପାଇଁ ଦ୍ୱୟୋ ସେହି ଦୁଇ ଜଣଙ୍କର ମମ ମୋର ଏଣମ କୃଷ୍ଣ ସବଳମ ତାଙ୍କର ସହକାରୀ ବାଳକମାନଙ୍କ ସହ ଅନିଶ୍ଚେ ମୁଁ ହତ୍ୟା କରିବି ଶ୍ରୀକରଣବାଦ କଂସକର୍ତ୍ତିକ ପ୍ରେରିତ ଅଘାସୁର ଥିଲା ପୁତନା ଏବଂ ବକାସୁରର କନିଷ୍ଠ ଭ୍ରାତା ତେଣୁ ସେ କୃଷ୍ଣ ପ୍ରମୁଖ ଗୋପାଳ ବାଳକମାନଙ୍କୁ ଦେଖି ଚିନ୍ତା କଲା ଏହି କୃଷ୍ଣ ମୋର ଭଗ୍ନୀ ପୁତନା ଏବଂ ଭ୍ରାତା ବକାସୁରକୁ ବଧ କରିଛି ତେଣୁ ସେ ଉଭୟଙ୍କ ତୃପ୍ତି ସାଧନ ପାଇଁ ମୁଁ ଏହି କୃଷ୍ଣଙ୍କୁ ତାଙ୍କ ଅନୁଚର ଗୋପବାଳକମାନଙ୍କ ସହ ହତ୍ୟା କରିବି ତେଣୁ ସେଭଳି କୌଣସି ଭାବାର୍ଥ ନାହିଁ ପରବର୍ତ୍ତୀ 1800 ପର୍ଯ୍ୟନ୍ତ ଭାବାର୍ଥ ନାହିଁ 1800ରେ ଭଗବାନ ପ୍ରଭୁପାଦମାନଙ୍କୁ ଭାବାର୍ଥ ଦେଇଛନ୍ତି ତେଣୁ ଆମେ ଗୋଟେ ଗୋଟେ କରି ଆଲୋଚନା କରିବା ଯେତିକି ସମୟ ହୋଇପାରିବ ଆଲୋଚନା କରିବା ତେଣୁ ଏଇ ଯେଉଁ ଦ୍ୱାଦଶ ଯେଉଁ ଅଧ୍ୟାୟ ଏଇ ଅଧ୍ୟାୟଟି ହେଉଛି ଅଘାସୁର ବଧ ଅଘାସୁର ଅଘ କହିଲେ ପାପ ପାପର ମୃତ୍ୟୁମନ୍ତ ସ୍ୱରୂପ ହେଉଛି ଅଘ ଅଘାସୁର ଲୋକମାନେ କାହିଁକି ପାପ କରନ୍ତି ସେତେବେଳେ ଅର୍ଜୁନ ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ପଚାରିଲେ ଏହି ପ୍ରଶ୍ନଟି ଅତ କେନମ୍ ପ୍ରୟୁକ୍ତୟମ୍ ପାପମ୍ ଚଳନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସ୍ମୟ ବଳାଧିକ ନିୟୋଜିତ କ'ଣ ପାଇଁ ଲୋକମାନେ ପାପ କାର୍ଯ୍ୟ କରନ୍ତି ଯଦିଓ ସେମାନେ ଜାଣନ୍ତି ଯେ ପାପ କାର୍ଯ୍ୟ କଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ପଞ୍ଚମ ସ୍କନ୍ଦରେ ଭାଗବତରେ ମଧ୍ୟ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଛବିଶ ଅଧ୍ୟାୟରେ ପଞ୍ଚମ ସ୍କନ୍ଦ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ମାନେ ଯିଏ ଯେଉଁଭଳି ଭାବେ ପାପ କାର୍ଯ୍ୟ କରିବେ ସେ ପାପର ଫଳସ୍ୱରୂପ ସେମାନେ ସେହିସବୁ ବିଭିନ୍ନ ନର୍କ ଯନ୍ତ୍ରଣା ଭୋଗ କରିବେ। ତେଣୁ ଏଇ ଯେଉଁ ପାପ କାର୍ଯ୍ୟ କରୁଛନ୍ତି ଲୋକମାନେ ନ ଚାହିଁଲେ ମଧ୍ୟ ଯେମିତି ତାଙ୍କୁ ଜାଣେ ଜବରଦସ୍ତି ସେସବୁ ପାପ କାର୍ଯ୍ୟ ନିଯୁକ୍ତ କରୁଛି। ଏଇଭଳି ପ୍ରଶ୍ନ ପଚାରିଥିଲେ ଅର୍ଜୁନ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ପଚାରିଥିଲେ। ତେଣୁ ଭଗବାନ କହିଲେ ଯେ ଏସବୁ ହେଉଛି କାହିଁକି ନା କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ମହାସମ ମହାପାପ୍ମା ବିଧି ଏନ ମିହ ବୈଣ। କାହିଁକି ଲୋକ ପାପ କରୁଛନ୍ତି ନା କାମ ଏବଂ କ୍ରୋଧ ଦ୍ୱାରା ସେମାନେ ବିଚଳିତ ହେଇ ବା ପରିଚାଳିତ ହେଇ ସେମାନେ ଏସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି। ଯେମିତି ଭାଗବତରେ ବର୍ଣ୍ଣନା କରାଯାଇଛି ଭାଗବତରେ ବର୍ଣ୍ଣନା କରାଯାଇଛି ଦ୍ୟୁତମ୍ ପାନମ୍ ସ୍ତ୍ରୀୟମ୍ ସୁନା ଯତ୍ର ଅଧର୍ମ ସ୍ତୁତିର୍ବିଧା। ଏସବୁ ପାପ ବା ଅଧର୍ମ ତ ଅନେକ ରହିଛି। ବେଦ ପ୍ରଣୀତ ଧର୍ମ ଏଇ ଅଧର୍ମ ସ୍ତୁତିର୍ବିଧା। ପାପ କ'ଣ ନା ବେଦରେ ଯେଉଁ ଯାହା ସବୁ ବର୍ଣ୍ଣନା କରାଯାଇଛି ଅନୁମୋଦିତ କର୍ମ ସବୁ ରହିଛି ସେଇଟା ହେଉଛି ପୁଣ୍ୟ କର୍ମ, ଏବଂ ଯେଉଁଟା ବେଦରେ ନିଷିଦ୍ଧ କରାଯାଇଛି ତା ବିପର୍ଯ୍ୟୟ। ଯେଉଁଟା ନିଷିଦ୍ଧ କରାଯାଇଛି ଯେମିତି ଦ୍ୟୁତମ୍ ଦ୍ୟୁତ କ୍ରୀଡ଼ା ପାନ ନିଶା ନିଶା ଦ୍ରବ୍ୟ ଯେତେ ଅଛି ତାଠୁ ଆରମ୍ଭ କରି ପାନ ବିଡ଼ି ସିଗରେଟ୍ ମଦ ଗଞ୍ଜେଇ ଭାଙ୍ଗ ଇତ୍ୟାଦି ଯେତେ ପ୍ରକାର ନିଶା ଦ୍ରବ୍ୟ ରହିଛି ଇଏ ଗୋଟିଏ ପାପର ସ୍ଥାନ। ସ୍ତ୍ରୀୟମ୍ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଜୀବ ହତ୍ୟା। ଆଜିକାଲି ଆମର ଓଡ଼ିଶାରେ ଅବଶ୍ୟ ଲୋକମାନେ ଟିକେ ସୁନାରୁ ବର୍ତ୍ତମାନ ଟିକେ ବିରତ ହୋଇଥିଲେ। କାର୍ତ୍ତିକ ମାସରେ ଲୋକମାନେ ଆଇଁଷ ଖାଆନ୍ତି ନାହିଁ କି? ଓଡ଼ିଶାରେ ଆମର କାର୍ତ୍ତିକ ମାସ ଲୋକମାନେ ଆଇଁଷ ଖାଉନାହାନ୍ତି। ପ୍ରକୃତରେ କାର୍ତ୍ତିକ ମାସ ନାହିଁ, ସବୁ ବାର ମାସରେ ଖାଇବା କଥା ନୁହଁ। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଏସବୁ ହେଉଛି ଦୁଃଖ ଶୋକ ଆମୟ ପ୍ରଧାନ। ଆପଣମାନେ ଯଦି ଏସବୁ ଖାଦ୍ୟ ଖାଇବେ ତାହେଲେ ସେ ଖାଦ୍ୟ ଖାଇବା ଦ୍ୱାରା କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରୁକ୍ମ ବିଧାୟୀନ ଆହାର ରାଜସ୍ୱ ଚେଷ୍ଟା ଦୁଃଖ ଶୋକମୟ ପ୍ରଧାନ। ଦୁଃଖ ଦେବ ଶୋକ ଦେବ ଏବଂ ରୋଗ ମଧ୍ୟ ପ୍ରଦାନ କରିବ, କିନ୍ତୁ ଲୋକମାନେ ଜାଣିଛନ୍ତି ସେଇଟା ସବୁ ଖାଉଛନ୍ତି। ତେଣୁ ଏସବୁ ଯେଉଁ ଖାଦ୍ୟ ରହିଛି ଅନ୍ତତଃ ପକ୍ଷେ ଓଡ଼ିଶାର ଲୋକମାନେ ସେତିକି ପୁଣ୍ୟବାନ ଜଗନ୍ନାଥ ଦେଶର ଲୋକ, ତେଣୁ ସେମାନେ କାର୍ତ୍ତିକ ମାସରେ ଆମିଷ ଖାଉନାହାନ୍ତି। କିନ୍ତୁ ଯେମିତି କାର୍ତ୍ତିକ ମାସ ଯିବ ସେମିତି ଛାଡ଼ ଖାଇ ଆରମ୍ଭ ହେବ, ଯାହା ସବୁ ଛାଡ଼ିଥିଲେ ବର୍ତ୍ତମାନ ଖାଇବା ଆରମ୍ଭ କରିବ। ଯେତିକି ପୁଣ୍ୟ କାର୍ଯ୍ୟ କରିଥିଲେ ସେସବୁ ପୁଣି ନଷ୍ଟ ହୋଇଗଲା, ପୁଣ୍ୟର ଶୌଚ ବଦଳି କରାଯାଉଛି। ପଞ୍ଚମ ସ୍କନ୍ଧରେ ଯେତେବେଳେ ଅନ୍ତିମରେ ସୁଖଦେବ ଗୋସ୍ୱାମୀ କାରଣ ଭୂଗୋଳ ବର୍ଣ୍ଣନା କରାଯାଇଛି, ପଞ୍ଚମ ସ୍କନ୍ଧ ହେଉଛି ସ୍ଥାନ, ଭାଗବତରେ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି, ତା ଦେହରୁ ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ବୈଜ୍ଞାନିକମାନେ ତାଙ୍କର ଗବେଷଣାଗାରରେ କୋଟି କୋଟି ବର୍ଷ ଧରି ଚିନ୍ତା କଲେ ମଧ୍ୟ ଗବେଷଣା କଲେ ମଧ୍ୟ ଯାହା ଜାଣିପାରିବେ ନାହିଁ ସେସବୁ ବିଷୟ ଭାଗବତରେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କେଉଁଠି କ'ଣ ଅଛି ପ୍ରଥମେ କହିଥିଲେ ଆମେ ଚନ୍ଦ୍ରଗଡ଼କୁ ପଠେଇଲୁ ବୋଲି, ଚନ୍ଦ୍ରକୁ ପଠେଇଲୁ, ତାପରେ ସେଠି କିଛି ନାହିଁ ବୋଲି କହିଲେ। ପୁଣି ବୈଜ୍ଞାନିକମାନେ କହୁଛନ୍ତି ଯେ ସେମାନେ ପ୍ରକୃତରେ ଯାଇନଥିଲେ, ବର୍ତ୍ତମାନ ପୁଣି ମଙ୍ଗଳ ଗ୍ରହକୁ ଯାଉଛନ୍ତି, ମଙ୍ଗଳ ଗ୍ରହରେ ଜୀବନ ଅଛି ବୋଲି କହୁଛନ୍ତି। ଏଇଭଳିଆ ବିଭିନ୍ନ ପ୍ରକାର ଗବେଷଣା ଚାଲିଛି, କିନ୍ତୁ ଏ ଯେଉଁ ଭୂମଣ୍ଡଳ ଅଛି, ଏ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏ ବିଶ୍ୱ ବ୍ରହ୍ମାଣ୍ଡରେ କେଉଁଠି କ'ଣ ସବୁ ସ୍ଥାନ ଅଛି ସେସବୁ ଆପଣ ପଞ୍ଚମ ସ୍କନ୍ଧରେ ପ୍ରାପ୍ତ ହେବେ। ଭାଗବତ ପଞ୍ଚମ ସ୍କନ୍ଧ ହେଉଛି ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ଭୂଗୋଳ 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 ମାନେ ଏଇ ଯେଉଁ ଭୂମି ଯେଉଁ ରହିଛି, ପୃଥିବୀ ରହିଛି, ଇଏ ଗୋଲ ଭୂଗୋଳ ସେଥିପାଇଁ କୁହାଯାଏ। ଜିଓଗ୍ରାଫି ଜିଓଗ୍ରାଫି ଓଡ଼ିଆକୁ ଭୂଗୋଳ ବୋଲି କୁହାଯାଉଛି। ତେଣୁ ଯାହା ହେଉ ଛବିଶ ଅଧ୍ୟାୟରେ ଯେତେବେଳେ ବିଭିନ୍ନ ନର୍କ ବିଷୟରେ ବର୍ଣ୍ଣନା କଲେ ସେତେବେଳେ ଷଷ୍ଠ ସ୍କନ୍ଧରେ ପରୀକ୍ଷିତ ମହାରାଜ କହୁଛନ୍ତି যে কোচিত নিগততে অভদ্রা কোচিত চরতি তৎপুনঃ প্রায়শ্চিত গতপার্থ মনে কুঞ্জর সৌজব কেতে জন কোচিত নিবর্ততে অভদ্রা এই যে অভদ্র সব রয়েছে সে পাপ সব রয়েছে এর কত জন লোক নিবৃত্ত নিবৃত্ত হচ্ছেন কিন্তু নিবৃত্ত হলে পুঁ কত তাঁর যেত আসক্তি আসি যাচ্ছি তাহলে পুঁজি সেইটা করছেন সেই পাপ কার্য করছেন কোচিত নিবর্ততে অভদ্রা কোচিত চরতি তৎপুন তেমন প্রায়শ্চিত মতপাত মনে কুঞ্জর সৌজব শিবদেব গোস্বামী কহিলেন যদি জন প্রায়শ্চিত নকরি এ শরীর ত্যাগ করে তাহলে তাকে এইসব বিভিন্ন নর্ক ভোগের পড়ব তেমন পরীক্ষিত মহারাজ কোথাও লোক মানে হুয়ে কত জন প্রায়শ্চিত করতে প্রায়শ্চিত করি এইসব পাপ কার্য নিবৃত্ত হয়ে যাই পারে পুঁজি তাঁর প্রবৃত্তি আসুচি পুঁ সেটা করছেন সে পাপ কার্য করছেন তেমন এই যে প্রায়শ্চিতক সে কোথাও পরীক্ষিত মহারাজ কোথাও কুঞ্জর শৌচব কুঞ্জর শৌচ কে আপনার দেখি হাতি যে স্নান করছি বহু সুন্দর ভাবে স্নান করব তার সুন্দর পা আনিকি সমগ্র শরীরক সে শৌচ করব কিন্তু যেতবে সে পুঁ পড়ে আসছি ভূমি মাটি পড়ে আসছি সেতবে সে কম করছে সে পুঁ মাটি নিয়ে নিজ দেহরে পকাউছে মানে যে স্নান কলা সে স্নান কিছু ফল রহলা না তেমন সেইভাবে ভাবে যদি ওড়িশার লোক মানে কার্তিক মাসে আমিষ বর্জন করছেন কিন্তু পুঁ যেত ছাড় খাই করছেন সেতবে সে যা পুণ্য অর্জন করলে তার ডবল তার পাপ কার্য করলে তেমন যা এইভাবে ভাবে ভগবান ভগবদ্গীতা তৃতীয় অধ্যায়ে অর্জুন প্রশ্নের উত্তরে কৌশল যে এই যে কাম এবং ক্রোধ এইপাই লোক মানে তার দ্বারা পরিচালিত হয়েকি কাম এস ক্রোধ এস রজগুণ সমুদ্র কাম ক্রোধ কেউ আসুচি না রজগুণর ভৌতিক জগত যে তিনোটি গুণ রয়েছে সে তিনোটি গুণর বিশেষ ভাবে রজগুণর লক্ষণ হচ্ছে এ কাম ক্রোধ লোভ মহ এতে সব আসবে তেমন এইসব যে আসুচি রজগুণ সমুদ্র বা মহাসন মহাসন কে আপনার যদি কামনা রয়েছে সে কামনাটা যদি পূরণ করেদেবে তাহলে সে কামনা আউ রহবেনি তা নু পুঁজি আহরি অধিক রু অধিক কামনা হব মহাসন সেই কুযাচ্ছে যেতে কামনা পূরণ কলে সে কামনা বড় বড় চালবে নজাতু কাম কামানা উপভোগেন সামনতি হবিষা কৃষ্ণ বর্তমেব পূজায় ভাগ পদ্ধতি ভাগবত নবমস্কন্ধে জয়জাতি মহারাজ কথা কৌশল আমার যেতে কামনা সব রয়েছে আমি যদি কামনা পূরণ করে চালা তথাপি সে পূর্ণ কামনা বন্ধ হবনি অন্ত হবনি কামনা আহরি বড় বড় চালিব কিভাবে না ভূয় এবার পর্যন্ত হবিষা কৃষ্ণ বটমেইব যদি অগ্নিরে আমি ঘৃত ডালিবা ঢালিবা তাহলে কম হব সে অগ্নি নির্বাপিত হবনি নিয়াটা বুঝি বন্ধ হবনি লিভিযিবনি সে আহরি অধিকর অধিক বড় বড় যাব তেমন ভগবান মধ্যে সে কথা কোথায় মহাসন এবং মহাপাত্মা যেতে প্রকার পাপ কার্য রয়েছে সব পাপ কার্য করব সে পশ্চাৎপদ হবনি যদিও জানুছি এ পাপ কার্য দ্বারা তাকে দণ্ড ভোগিয়া পড়ব তার কষ্ট প্রাপ্ত হব এবং তথাপি সে নিবৃত্ত হো না তেমন অঘাসুর সেইভাবে ভাবে অনেক প্রকার পাপ কার্য করে তার পূর্ব বৃত্তান্ত বর্ণনা করা যাই সে শঙ্খাসুরের পুত্র লে এবং অষ্টাবক্র ঋষি বিভিন্ন প্রকার পাপ কার্য করি অসুর মানে সাধারণত পাপ কার্য করবার দ্রুত কারণ অসুর স্বভাব লক্ষণ হচ্ছে কম ভগবদ্গীতা ষোড়শ অধ্যায়ে বিস্তার ভাবে বর্ণনা করা যাই তেমন প্রবৃতিঞ্চ নিবৃত্তিঞ্চ জনান বিদুরাসুরা অসুর কহিলে সেই মানে যে জাঁতি না কোথায় প্রবৃত্ত হওয়া পড়ব ধর্মরে প্রবৃত্ত হওয়া পড়ব অধর্মর নিবৃত্ত হওয়া পড়ব সেসব সে জাঁতি না প্রবৃতিঞ্চ নিবৃত্তিঞ্চ জনান বিদুরাসুরা না শৌচ না বিচাচার ন সত্যম তেসি বিদ্যতে ভগবদ্গীতা ষোড়শ অধ্যায়ে বিস্তার ভাবে অসুর স্বভাব সম্পর্কে সে বর্ণনা করা যাই কী কুযাই না আমি এইসব জাঁলে এই যে অসুর স্বভাব ভগবদ্গীতা পঞ্চদশ অধ্যায়ে যে ভগবান কহিলেন এই ভৌতিক জগৎকু গোটে ওলটা বৃক্ষ সহ তুলনা কলে ঊর্ধ্ব মূল মদ শাখ অসত্যম প্রাহুর অব্যম ଚନ୍ଦାସି ଯଶ ପ୍ରାଣୀ ଯସ୍ତମ୍ ବେଦ ସବେଦ ବି ଏ ଭୌତିକ ଜଗତ ହେଉଛି ଗୋଟେ ଓଲଟା ବୃକ୍ଷ। ଓଲଟା ବୃକ୍ଷ ଆପଣ କେଉଁଠି ଦେଖିବେ? ଜଳାଶୟ ଯେଉଁ ରହିଛି ନଦୀ ବା ପୁଷ୍କରିଣୀ ତାର ବନ୍ଧରେ ଆପଣ ଯଦି ଦେଖିବେ ଯେଉଁ ଗଛ ଅଛି ତାର ପ୍ରତିଫଳନ ଯେତେବେଳେ ଦେଖିବେ ଓଲଟା ଦେଖିବେ। ତେଣୁ ଏ ଭୌତିକ ଜଗତ ସେଇଭଳି ଭାବରେ ପ୍ରକୃତ ଜଗତ ଯେଉଁ ରହିଛି ଚିତ୍ ଜଗତ ରହିଛି ତାର ହେଉଛି ବିକୃତ ପ୍ରତିଫଳନ। କିନ୍ତୁ ଯାହା ହେଉ ଯେତେବେଳେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହିତ ତୁଳନା କରେ ତାହେଲେ ପ୍ରଶ୍ନ ଆସିବ ବୃକ୍ଷର ଫଳ କ'ଣ? ତେଣୁ ଭଗବଦ୍ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ସେ ବୃକ୍ଷର ଫଳ ବିଷୟରେ କହିଛନ୍ତି। ଦୁଇ ପ୍ରକାର ଫଳ ରହିଛି ଏ ଭୌତିକ ଜଗତ ରୂପ ବୃକ୍ଷରେ, ଦୁଇ ପ୍ରକାର ଫଳ ରହିଛି। ଗୋଟେ ହେଉଛି ଦୈବୀ ସମ୍ପଦ, ଗୋଟେ ହେଉଛି ଅସୁର ସମ୍ପଦ। ସ୍ୱର୍ଗେ ଲୋକେସ୍ମିନ୍ ଦୈବ ଅସୁର ଏବଚ, ଦୁଇ ପ୍ରକାର ଯେଉଁ ଫଳ ଅଛି କ'ଣ ସେଟା ନା ଏ ଯେଉଁ ଦୈବୀ ଫଳ କ'ଣ ହେଉଛି ନା ଆମକୁ ଏ ଭୌତିକ ଜଗତ ମୁକ୍ତି ହେବାରେ ସାହାଯ୍ୟ କରିବ। ଦୈବୀ ସମ୍ପଦ ବିମୁଖ୍ୟାୟ କିନ୍ତୁ ନିବନ୍ଧାୟ ସୂରିମତା, ଅସୁର ସ୍ୱଭାବ ସବୁ ଯେଉଁ ରହିଛି ଏସବୁ ଆମକୁ ବନ୍ଧନ କରିବ। ସେଥିପାଇଁ ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟରେ ଭଗବାନ ଏ ଯେଉଁ ବନ୍ଧନ ଆମକୁ କରୁଛି ସେସବୁ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି ଅସୁର ବିଭାଗ ବିଷୟରେ, ଅସୁର ସ୍ୱଭାବ ବିଷୟରେ। କିନ୍ତୁ ଅସୁର ସ୍ୱଭାବ ଯେଉଁ ଲକ୍ଷଣ ସବୁ ରହିଛି ତାକୁ ଲୋକମାନେ ହେଉଛନ୍ତି ହେଉଛି ଶ୍ରେଷ୍ଠ ଲକ୍ଷଣ। ଯାହା ହଉ, ସେହିଭଳି ଭାବରେ ଅଭାସୁର ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରି, ଶଙ୍କାସୁର ପୁତ୍ର ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରି ଅନ୍ତିମରେ ଅଷ୍ଟାବକ୍ର ଋଷି ଜଣେ ଅଛନ୍ତି, ଅଷ୍ଟାବକ୍ର କହିଲେ ତାଙ୍କର ଆଠଠାରେ ସେ ବଙ୍କା ଅଛନ୍ତି। ଭଗବାନ ତ୍ରିବକ୍ର ତିନି ସ୍ଥାନରେ ଭଗବାନ ତ୍ରିଭଙ୍ଗୀ ଲଳିତ ବୋଲି କୁହାଯାଉଛି, ତିନି ପାଖରେ ସେ ଆଗରେ ସେ ଭଙ୍ଗ ତାଙ୍କର ରହିଛି, ବକ୍ର ରହିଛି ତ୍ରିଭଙ୍ଗ। ସେମିତି ଭଗବାନଙ୍କ ରୂପ ସହିତ କାହା ରୂପ ସମାନ ନୁହେଁ। ଭଗବାନଙ୍କର ବିଷ୍ଣୁ ଅବତାର ଅନେକ ରହିଛନ୍ତି କିନ୍ତୁ ଭଗବାନଙ୍କର ଚାରୋଟି ଐଶ୍ୱର୍ଯ୍ୟ ହେଉଛି ସ୍ୱତନ୍ତ୍ର। ତା ସେଇ ଐଶ୍ୱର୍ଯ୍ୟ ସହିତ ତାଙ୍କର ବିଭିନ୍ନ ଯେଉଁ ରାମ ନୃସିଂହ ବାମନ ଇତ୍ୟାଦି ଯେତେ ଭଗବାନ ବିଷ୍ଣୁଙ୍କର ଅବତାର ସବୁ ଅଛନ୍ତି କେହି ସମାନ ହୋଇପାରିବ ନାହିଁ। ସେ ହେଉଛି କ'ଣ ନା ଭଗବାନଙ୍କ ରୂପ ମାଧୁରୀ, ଭଗବାନଙ୍କ ଲୀଳା ମାଧୁରୀ, ଭଗବାନ ପ୍ରେମ ମାଧୁରୀ, ଭଗବାନଙ୍କର କ'ଣ ଗୁଣ ବେଣୁ ମାଧୁରୀ, ଏଇ ଚାରୋଟି ହେଉଛି କୃଷ୍ଣଙ୍କ ସହିତ ଆଉ କେହି ସମାନ ହୋଇପାରିବେ ନାହିଁ। ତେଣୁ ଭଗବାନଙ୍କର ରୂପ ସେ ହେଉଛି ତ୍ରିଭଙ୍ଗ ଲଳିତ, ତିନି ସ୍ଥାନରେ ସେ ବଙ୍କା ଅଛନ୍ତି। ଆମ ଶିଷ୍ୟ ଗୌରବନ୍ଦ ସାହି ମହାରାଜ କହନ୍ତି ଇଏ ହେଉଛି ଇଏ ଗୋଟାଏ ଆର ପ୍ରତୀକ କ'ଣ, ଇଏ କଥା ଯେଉଁ ରହିଛି ଭଗବାନ ଏଭଳି କାହିଁକି ତିନିଟାରେ ବଙ୍କା ଅଛନ୍ତି ନା ସିଏ ହେଉଛନ୍ତି ତିନୋଟି ତତ୍ତ୍ୱ ରହିଛି। ସମସ୍ତ ବେଦରେ ତିନୋଟି ତତ୍ତ୍ୱ ରହିଛି, ସମସ୍ତ ବେଦରେ ତିନୋଟି ତତ୍ତ୍ୱ ରହିଛି। ଜୟ ଶ୍ରୀ ଗୋବିନ୍ଦ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ଶ୍ରୀ ଶର୍ମା। କ'ଣ କ'ଣ ସେ ତତ୍ତ୍ୱ? ଗୋଟେ ହେଉଛି ସମ୍ବନ୍ଧ, ଆଉ ଗୋଟେ ହେଉଛି ଅଭିଧେୟ ଏବଂ ଆଉ ଗୋଟେ ହେଉଛି ପ୍ରୟୋଜନ। ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ ଏଇ ତିନୋଟି ତତ୍ତ୍ୱ। ସମଗ୍ର ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି ବେଦରେ, କିନ୍ତୁ ତାକୁ ଯଦି ତତ୍ତ୍ୱରେ ପ୍ରକାଶ କରାଯିବ ସେ ତତ୍ତ୍ୱ ହେଉଛି ତିନୋଟି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ସମ୍ବନ୍ଧ କହିଲେ ଆମେ ଭୌତିକ ଜଗତରେ ଯେମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି ସେହିଭଳି ଭାବରେ ଆମର ଏ ସମ୍ବନ୍ଧ ହେଉଛି ଅନିତ୍ୟ, ଏ ସମ୍ବନ୍ଧ ସବୁବେଳ ପାଇଁ ରହିବ ନାହିଁ। କିନ୍ତୁ ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ଭଗବାନଙ୍କର ଅଂଶ ହିସାବରେ ନିତ୍ୟ, ତେଣୁ ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ ଅଛି ସେହି ସମ୍ବନ୍ଧଟା ଜାଣିଲେ ବେଦରେ ଇଏ ଗୋଟିଏ ତତ୍ତ୍ୱ ଆମେ ଜାଣିବା, ସମ୍ବନ୍ଧ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ଅଛି। ସନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଭଳି ଭାବରେ ଅନେକ ସମ୍ବନ୍ଧ ରହିଛି। ତେଣୁ ଭଗବାନଙ୍କ ସହିତ, ଭଗବାନଙ୍କ ଯେହେତୁ ଆମେ ଅଂଶ, ଭଗବାନଙ୍କ ସହିତ ଆମର ସମ୍ବନ୍ଧ କ'ଣ ରହିଛି ସେ ସମ୍ବନ୍ଧ କେମିତି ଆମେ ବର୍ତ୍ତମାନ ଭୁଲି ଯାଇଛୁ, ଯେଉଁଥିପାଇଁକି ଆମେ ବିଭିନ୍ନ ପ୍ରକାର ସବୁ ପାପ କାର୍ଯ୍ୟ ହେଉ ବା ପୁଣ୍ୟ କାର୍ଯ୍ୟ ହେଉ ଯାହା ସବୁ ଏଇ ଭୌତିକ କାର୍ଯ୍ୟରେ ଲିପ୍ତ ରହିଛି। ଭଗବାନ ସହିତ ସମ୍ବନ୍ଧ ଆମର ନାହିଁ, ଭୌତିକ ଜଗତ ସହିତ ସମ୍ବନ୍ଧ ରହିଛି, ତେଣୁ ସେହି ସମ୍ବନ୍ଧରେ ଆମେ କାର୍ଯ୍ୟ କରୁଛେ। ତେଣୁ ଭଗବାନ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି, ସେ ସମ୍ବନ୍ଧକୁ ବୁଝିବା ପାଇଁ ଯେଉଁ ମାର୍ଗ, ସେ ମାର୍ଗ ହେଉଛି ଅଭିଧେୟ। ଯେମିତି ଆପଣ କଟକ ଯିବେ, ଭୁବନେଶ୍ୱର କଟକ ଯିବେ, ନ୍ୟାସନାଲ ହାଇୱେ ଯିବେ, ତାହେଲେ ସେ ନ୍ୟାସନାଲ ହାଇୱେ 5 ଯଦି ଯିବେ ଆପଣ କଟକରେ ପହଞ୍ଚିବେ। ସେଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁ ଆମ ସମ୍ବନ୍ଧ ଅଛି, ସେ ସମ୍ବନ୍ଧ କେମିତି ଆମେ ପାଇପାରିବା, ମାନେ ପୁଣି ଫେରିପାଇବା, ନା ଭକ୍ତି ଅଭିଧେୟ କହିଲେ ଭକ୍ତି, ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧକୁ ପୁଣି ପ୍ରାପ୍ତ ହୋଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ସହିତ ଯଦି ଆମେ ସମ୍ବନ୍ଧିତ ହୋଇପାରିବା, ତାହେଲେ କଣ ଫଳ ହେବ, ସେଟା ହେଉଛି ପ୍ରୟୋଜନ, ସେଟା ହେଉଛି ପ୍ରେମ। ଭୌତିକ ଜଗତରେ ସମସ୍ତେ ପ୍ରେମ ଖୋଜି ବୁଲୁଛନ୍ତି, କିନ୍ତୁ ଭୌତିକ ଜଗତରେ ଏଇଟା ହେଉଛି କାମ। କିନ୍ତୁ ପ୍ରକୃତରେ ପ୍ରକୃତ ପ୍ରେମ ହେଉଛି ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଲେ ସେ ପ୍ରେମ ପ୍ରାପ୍ତ ହୋଇପାରିବା। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ପ୍ରେମା ପୁମାଠୁ ମହାମ, ଏ ହେଉଛି ପଞ୍ଚମ ପୁରୁଷାର୍ଥ। ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବନ୍ତି ଧର୍ମ ଅର୍ଥ କାମ ମୋକ୍ଷ, ଏଇ 4 ପୁରୁଷାର୍ଥ ବୋଲି ଭାବନ୍ତି, କିନ୍ତୁ ଏଇଟା ପ୍ରକୃତ ପୁରୁଷାର୍ଥ ନୁହଁ। ମହାପ୍ରଭୁ ଆସି ଶିକ୍ଷା ଦେଲେ ପ୍ରେମା ପୁମାଠୁ ମହାନ, ପ୍ରେମ ହେଉଛି ପ୍ରକୃତ ପଞ୍ଚମ ପୁରୁଷାର୍ଥ, ଇଏ ହେଉଛି ପ୍ରକୃତ ପ୍ରୟୋଜନ। ତେଣୁ ଏହି 3 ତତ୍ତ୍ୱ ରହିଛି, ଯେଉଁଥିପାଇଁ ଭଗବାନ 3 ସ୍ଥାନରେ ବକ୍ର ରହିଛନ୍ତି, ତ୍ରିଭଙ୍ଗ ରହିତ ଭଗବାନ। ତେଣୁ ଭଗବାନଙ୍କ ରୂପ ସହିତ କାହାର ରୂପ ସମାନ ହୋଇପାରିବ ନାହିଁ। ଯାହା ହଉ, ଅଷ୍ଟାବକ୍ର ଋଷି ସେହିଭଳି ଭାବରେ 8 ସ୍ଥାନରେ ବକ୍ର ଥିଲେ, ଯାହାକୁ ଦେଖିକିରି ଏ ଶଙ୍ଖାସୁର ପୁତ୍ର ସେ ପରିହାସ କରିଥିଲା, ଯେଉଁଥିପାଇଁ ଶଙ୍ଖାସୁରକୁ ତାଙ୍କ ପୁତ୍ରକୁ ଅଷ୍ଟାବକ ଋଷି ଅଭିଶାପ ଦେଲେ, ଯେଉଁଥିପାଇଁ ସେ ବର୍ତ୍ତମାନ ଏ ଜନ୍ମରେ ଅଭାସୁର ହୋଇଛି। ତେଣୁ ଅଭାସୁର କ'ଣ କରିଛି, ଆଉ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଲୀଳାରେ ସେ ବ୍ୟାଘାତ ସୃଷ୍ଟି କରୁଛି, ଭଗବାନଙ୍କୁ ଲୀଳା ଚାଲିଛି, ଇତ୍ଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟଗତାନାଂ ପରଦୈବତେନ ମାୟାଶ୍ରିତାନାଂ ନର୍ଦ୍ଧାରକେଣ ସାକଂ ଭୁଜୌ କୃତପୂର୍ଣ୍ଣ ପଞ୍ଜା। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ଦେଖୁଛନ୍ତି, ସେତେବେଳେ ସେ ବହୁତ ଆନନ୍ଦରେ ଏଟାକୁ ବର୍ଣ୍ଣନା କରୁଛନ୍ତି, ଇତ୍ଥଂ ଅପୂର୍ବରୁ ସେଟା ବର୍ଣ୍ଣନା କରାଯାଇଛି, ଇତ୍ଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା। ଯେତେବେଳେ କୃଷ୍ଣ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଯେତେବେଳେ ସବୁ ଲୀଳା କରୁଛନ୍ତି, ଯେଉଁମାନେ ସତାଂ ଯେଉଁମାନେ ବ୍ରହ୍ମବାଦୀ, ଯେଉଁମାନେ ବ୍ରହ୍ମ ଧ୍ୟାନ କରନ୍ତି, ସେମାନେ ଯେତେବେଳେ ତାଙ୍କୁ ଦେଖନ୍ତି ସେ ବ୍ରହ୍ମ ସୁଖ ପ୍ରାପ୍ତ ହୁଅନ୍ତି, ଇତ୍ଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା। ଯେମାନେ ଭଗବାନଙ୍କ ସହିତ ଦାସ୍ୟ ସମୟରେ ସମ୍ବନ୍ଧିତ, ସେମାନେ ଯେତେବେଳେ ଭଗବାନଙ୍କ ରୂପକୁ ଦେଖନ୍ତି, ସେତେବେଳେ ଜାଣନ୍ତି, ଭାବନ୍ତି, ସେ ଚିନ୍ତା କରନ୍ତି ବା ସେଟା ଅନୁଭବ କରନ୍ତି, ଇଏ ହେଉଛି ଆମର ଶ୍ରେଷ୍ଠ ଦେବତା, ଦାସ୍ୟଗତାନ ପରଦୈବ ଦେନ। କିନ୍ତୁ ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, ତ୍ରିଗୁଣମୟ ମାୟା ଭିତରେ ଅଛନ୍ତି, ସେମାନେ କୃଷ୍ଣଙ୍କୁ କ'ଣ ଭାବନ୍ତି, ନା ଇଏ ହେଉଛନ୍ତି ନରଦାରକେଣ, ଆମ ଭଳି ଜଣେ ମନୁଷ୍ୟ ନରଦାରକେଣ। ତେଣୁ ଯେଉଁମାନେ ଭଗବାନଙ୍କ ସହିତ ଯେ ଲୀଳା କରୁଛନ୍ତି, ଏମାନେ ସାକଂ ବୁଜବୁ କୃତପୂର୍ଣ୍ଣ ପୁଞ୍ଜା, ଅନେକ ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ କି ଆଜି ସେମାନେ ଭଗବାନଙ୍କ ସହିତ ଏ ଲୀଳାରେ ସାମିଲ ହୋଇଛନ୍ତି। ତେଣୁ ଅଭାସରେ ଆସିକିରି ସେ ଲୀଳାରେ ବ୍ୟାଘାତ ସୃଷ୍ଟି କରୁଛି, ସେଥିପାଇଁ ସୁଖଦେବ ଗୋସ୍ୱାମୀଙ୍କର କ୍ରୋଧ ଆସୁଛି ଅଭାସରେ ପ୍ରତି। କିନ୍ତୁ ଯାହା ହଉ, ଆମର ପୂର୍ବରୁ ବର୍ଣ୍ଣନା କରାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷ୍ୟରେ କହିଛନ୍ତି ସେ କଥା ଯେ ଭଗବାନଙ୍କ ଯେଉଁ ଲୀଳା ଏ ସବୁବେଳେ ଚାଲିଛି, ନିତ୍ୟ ଲୀଳା। ସେଥିପାଇଁ ଆମେ ଗୁରୁଦେବଙ୍କୁ କହୁଛେ ନିତ୍ୟ ଲୀଳା ପ୍ରଦିଷ୍ଟ, ଓଂ ବିଷ୍ଣୁପାଦ ପରମହଂସ ପରିବ୍ରାଜେ ଅଷ୍ଟଦଶ ଶିଶୁମତ ନିତ୍ୟଲୀଳା ପ୍ରଦିଷ୍ଟ ବୋଲି କହୁଛେ। ନିତ୍ୟଲୀଳା ପ୍ରଦିଷ୍ଟ ମାନେ ଭଗବାନଙ୍କର ଯେଉଁ ନିତ୍ୟ ଲୀଳା ଚାଲିଛି, ଯେଉଁମାନେ ଭଗବାନଙ୍କ ଭକ୍ତ ସାଧୁ ଗୁରୁମାନେ ଯେଉଁ ଆସନ୍ତି ଭୌତିକ ଜଗତକୁ, ତାଙ୍କ ଲୀଳା ସାରି ସେ ସେହି ନିତ୍ୟ ଲୀଳାରେ ପ୍ରବିଷ୍ଟ କରନ୍ତି। ଭଗବାନଙ୍କ ନିତ୍ୟ ଲୀଳା ସବୁଠି ଚାଲିଛି, କେଉଁଠି କ'ଣ ଲୀଳା ସବୁ ଚାଲିଛି, କେଉଁଠି ବର୍ତ୍ତମାନ ଅଭାସର ବୋଧ ହେଉଥିବ, କେଉଁଠି ବର୍ତ୍ତମାନ ଭଗବାନ ଆବିର୍ଭାବ ହେଉଥିବେ, ସେଥିପାଇଁ ନିତ୍ୟ କୁହାଯାଉଛି, ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କୁହାଯାଉଛି। ଯାହା ହଉ, ଏଇ ଯେଉଁ ଲୀଳାରେ ଯେହେତୁ ଅଭାସର ବ୍ୟାଘାତ ସୃଷ୍ଟି କରିଛି, ସେଥିପାଇଁ ସୁଖଦେବ ଗୋସ୍ୱାମୀଙ୍କୁ ମଧ୍ୟ କ୍ରୋଧ ଆସୁଛି, କିନ୍ତୁ ଭଗବାନଙ୍କର ବ୍ୟବସ୍ଥା ଅନୁସାରେ ଏସବୁ ହେଉଛି। ଅଭାସର ତାଙ୍କର ଯେଉଁ ଲୀଳା ଚାଲିଛି ସେଟାକୁ ବନ୍ଦ କରିଦେଲା, ବନ୍ଦ କରିଦେଲା ପରେ ଭଗବାନ ବର୍ତ୍ତମାନ ଆଉ ଗୋଟେ ଲୀଳା କରିବେ, କ'ଣ ସେ ଲୀଳା ନା କୁଲୀନ ଭୋଜନ ଲୀଳା, ଯମୁନାଦୀତଟରେ ସେସବୁ ଖାଦ୍ୟ ଗ୍ରହଣ କରିବେ। ଆଜି ସକାଳୁ ଆସିଛନ୍ତି, ଖାଦ୍ୟ ଗ୍ରହଣ କରିନାହାନ୍ତି, ସବୁଦିନ ଖାଇକି ଆସନ୍ତି କିନ୍ତୁ ଆଜି ଖାଦ୍ୟ ଗ୍ରହଣ କରିନାହାନ୍ତି। ଏ ଖାଦ୍ୟ ସବୁ ଜିନିଷପତ୍ର ରଖିକିରି ଆସିଛନ୍ତି, ଖାଇବେ ବୋଲି ଏଠିକି ବଣରେ ଖାଇବେ, ବଣଭୋଜି ହେବ। ଯାହା ହଉ, ଏଇ ଯେଉଁ ବର୍ତ୍ତମାନ ଅଘାସୁର ଯେତେବେଳେ ଦେଖୁଛି, ଦୁଷ୍ଟା ଅର୍ଭକାନ କୃଷ୍ଣା ମୁଖା ଅଘାସୁର, ଅଘାସୁର ବର୍ତ୍ତମାନ ଦେଖୁଛି କୃଷ୍ଣ ଏବଂ ତାଙ୍କର ସାଙ୍ଗମାନେ ଆସୁଛନ୍ତି। ସେଦିନ ବଳରାମ ଆସିନଥିଲେ, କାହିଁକି ନା ବଳରାମଙ୍କର ଜନ୍ମ ନକ୍ଷତ୍ର ଥିଲା, ଯେଉଁଥିପାଇଁକି ସେ ଆସିନଥିଲେ ସେଦିନ, ତିଥି ଥିଲା ସେଦିନ ତାଙ୍କର ଜନ୍ମ ନକ୍ଷତ୍ର ତିଥି, ତେଣୁ ବଳରାମ ଆସିନଥିଲେ। କୃଷ୍ଣ ଏବଂ ତାଙ୍କର ସାଙ୍ଗ ବାଳକମାନେ ସବୁ ଆସିଥିଲେ, ତେଣୁ ତାଙ୍କୁ ଦେଖି ଦୁଷ୍ଟ ଅର୍ଭକାନ ଦୂରକୁ ଦେଖିକି ସବୁ ଆସୁଛନ୍ତି। କୃଷ୍ଣ ମୁଖା, ମୁଖା କହିଲେ ପ୍ରମୁଖା, ଯେତେ ଅଛନ୍ତି ସାଙ୍ଗ ବାଳକ ବ୍ରଜ ବାଳକମାନେ ଅଛନ୍ତି, ଅର୍ଭକ ଏସବୁ କୋମଳ ବୟସର କତ୍ରୀଳା, 5 ବର୍ଷରେ ଏସବୁ ଲୀଳା ହେଇଥିଲା। ଯଦିଓ 5 ବର୍ଷରେ ହେଇଥିଲା, କିନ୍ତୁ ତାଙ୍କର ସାଙ୍ଗମାନେ ଏଇଟାକୁ 6ଷ୍ଠ ବର୍ଷରେ ବା କୌଗଣ୍ଡ ବୟସରେ ବର୍ଣ୍ଣନା କରିଥିଲେ। ଏଇଟା କୁହାଯିବ କାହିଁକି ଏଇଟା ସବୁ ହେଇଥିଲା, ସେ କୁହାଯିବ, ବର୍ଣ୍ଣନା କରାଯିବ। ତେଣୁ ଏଇ 5 ବର୍ଷର ଲୀଳା ସବୁ, 5 ବର୍ଷର ବାଳକ ସବୁ ସେମାନେ ସବୁ ଅର୍ଭକ, ତେଣୁ ତାଙ୍କୁ ଦେଖି ଦୁଷ୍ଟ ଅର୍ଭକାନ କୃଷ୍ଣ ମୁଖାନ ପ୍ରମୁଖ, କୃଷ୍ଣ ହେଉଛନ୍ତି ମୁଖ୍ୟ, ଆଗରେ ସେ ରହିଛନ୍ତି, କୃଷ୍ଣ ଲୀଳା କରୁଛନ୍ତି। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ବହୁତ ଭୋର ଭୋରୁ ଆସିଛନ୍ତି, ବଣର ଶୋଭା ଦେଖୁଛନ୍ତି, ବୃନ୍ଦାବନର ସେବା ଶୋଭା ଯେଉଁ ରହିଛି, ବୃନ୍ଦାବନ ହେଉଛି ଅପ୍ରାକୃତ ବୃନ୍ଦାବନ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ଅପ୍ରାକୃତ ସ୍ଥାନ। ଏ ପ୍ରାକୃତ ଜଗତର ଯେଉଁ ସୌନ୍ଦର୍ଯ୍ୟ ଦେଖି ଲୋକମାନେ ମୁଗ୍ଧ ହେଇଯାଉଛନ୍ତି, ଯେଉଁ ବିଭିନ୍ନ କବିମାନେ କେତେ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି, ପ୍ରକୃତି କବି ଆମ ଗଙ୍ଗାଧର ମେହେର ବି କୁହାଯାଉଛି, ସେସବୁ ପ୍ରକୃତିକୁ ସବୁ ବର୍ଣ୍ଣନା କରିଛନ୍ତି, ମଙ୍ଗଳେ ଅହିଲା ଉଷା ବିକଚ ରାଜୀବ ତୃଷା କଳକଣ୍ଠ କଣ୍ଠେ କହିଲା ଦର୍ଶନ ଦିଅ ସେତିକି ରାତି ପାଇଲା, ଏଭଳି ଭାବରେ ଗଙ୍ଗାଧର ମେହେର ବିଭିନ୍ନ ପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା, ବହୁତ କବି ସବୁ ରହିଛନ୍ତି, କିନ୍ତୁ ଅପ୍ରାକୃତିକ ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ। ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତେ ମୋହ ହେଇଯାଉଛନ୍ତି, ଅପ୍ରାକୃତିକ ସୌନ୍ଦର୍ଯ୍ୟ ବୃନ୍ଦାବନ ଭଗବାନ ଯେତେବେଳେ ଆସିଛନ୍ତି, ବୃନ୍ଦାବନ ତାଙ୍କର ଯେଉଁ ଚିତ୍ ଜଗତ ରହିଛି, ବୃନ୍ଦାବନ ଧାମ ରହିଛି, ସେ ଧାମ ସହିତ ଆସୁଛନ୍ତି। ସେଥିପାଇଁ କୁହାଯାଉଛି ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ, ଭଗବାନ ଯେଉଁଭଳି ଭାବରେ ଆରାଧ୍ୟ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ। ତେଣୁ ଭୋର ଭୋର ଆସିଛନ୍ତି, ସୂର୍ଯ୍ୟ ଉଦୟ ହେଇନି, ସେଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଅପ୍ରାକୃତ ସୌନ୍ଦର୍ଯ୍ୟ ସେଇଟା ସେ ସୌନ୍ଦର୍ଯ୍ୟ ଦେଖୁଛନ୍ତି। ବନସରେକ୍ଷିତ ବନଶୋଭାର ଦେଖିବା ପାଇଁ ଯେତେବେଳେ ଭଗବାନ ଯାଉଛନ୍ତି, ଟିକେ ଦୂରକୁ ପଳେଇ ଯାଉଛନ୍ତି, ସେତେବେଳେ ସାଙ୍ଗ ବାଳକମାନେ କ'ଣ କହୁଛନ୍ତି ନା ଅହମ୍ ପୂର୍ବମ୍ ମହାପୂର୍ବମ୍ ଏମିତି ସଂସ୍କୃତରେ ଏମିରେ, ତେଣୁ ଯେଉଁଠିକି ଯାଇକି ତାଙ୍କୁ ଛୁଇଁବା ପାଇଁ ଯାଉଛନ୍ତି, ଏବଂ ଯିଏ ପ୍ରଥମେ ଛୁଇଁ ଦେଉଛି ସେ କହୁଛି ମୁଁ ପୂର୍ବ, ମୁଁ ପ୍ରଥମେ ଛୁଇଁବି, ସେ କହୁଛି ନା ନା ମୁଁ ପ୍ରଥମେ ଛୁଇଁବି। ଏଇଭଳି ଭାବରେ ସେମାନେ ଆନନ୍ଦ ଅନୁଭବ କରୁଛନ୍ତି, କାରଣ ସେ ହେଉଛନ୍ତି ଭଗବାନଙ୍କର ସଚ୍ଚିଦାନନ୍ଦ ବିଗ୍ରହ, ସ୍ୱୟଂ ଆନନ୍ଦର ବିଗ୍ରହ, ସେ ମୃତ୍ୟୁନନ୍ଦ ବିଗ୍ରହ, ତେଣୁ ତାଙ୍କୁ ଯେତେବେଳେ ଛୁଇଁ ଦେଉଛନ୍ତି ସେମାନେ ମଧ୍ୟ ରେମିରେ ସେମାନେ ମଧ୍ୟ ଆନନ୍ଦିତ ହେଇଯାଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଖେଳି ଖେଳିକି ଆସୁଛନ୍ତି, ବର୍ତ୍ତମାନ ଦେଖୁଛି ଅଘାସୁର ଦେଖୁଛି, ଦୁଷ୍ଟ ଅର୍ଭକାନ କୃଷ୍ଣ ମୁଖାନ ଅଘାସୁର, ପ୍ରମୁଖ କୃଷ୍ଣ ଆସୁଛନ୍ତି, କୃଷ୍ଣର ସୌନ୍ଦର୍ଯ୍ୟ ଯେଉଁ ରହିଛି, କୃଷ୍ଣର ସୌନ୍ଦର୍ଯ୍ୟ ହେଉଛି କ'ଣ, କୋଟି କାନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ, କୃଷ୍ଣଙ୍କର ସୌନ୍ଦର୍ଯ୍ୟ ଯେଉଁ ରହିଛି ନୀଳମଣି ଭଳି ପ୍ରତୀୟମାନ ହେଉଛି, ବହୁତ ଜାଜୁଲ୍ୟମାନ ହେଉଛି, ବହୁତ ପ୍ରକାଶ ବାହାରୁଛି ଭଗବାନଙ୍କର ଶରୀରରୁ, ତେଣୁ ସେ ଜାଣିପାରୁଛି କୃଷ୍ଣ ମୁଖା ପ୍ରମୁଖ ହେଇ କୃଷ୍ଣ ଆସିଲେ। କଂସ ପ୍ରେରିତ ନା କୁହାଯାଇଛି, କଂସ ପ୍ରେରଣ କରିଛି, ତେଣୁ ବର୍ତ୍ତମାନ ଅଘାସୁର ଆସିଗଲେ, ବର୍ତ୍ତମାନ ସମୟ ହେଇଗଲେ, ସେ ଆସିଯାଇଛନ୍ତି, ଭୁଲ ଭୁଲ ଆସି ଅଘାସୁର ଅପେକ୍ଷା କରିଛି। ତେଣୁ ଦେଖିଲେ ଯେତେବେଳେ କୃଷ୍ଣ ମୁଖାନ ଅଘାସୁର, କୃଷ୍ଣ ତାଙ୍କର ସୌନ୍ଦର୍ଯ୍ୟ ଦେଖି ସେ ଜାଣିପାରିଲା ଇଏ କୃଷ୍ଣ ହେଇଥିବ, ସୌନ୍ଦର୍ଯ୍ୟ ବିକିରଣ ଦେଉଛି, ସୂର୍ଯ୍ୟଙ୍କର ଯେଉଁ ଆଲୋକ ରହିଛି ସେ ଆଲୋକ ଆମେ ବର୍ଣ୍ଣନା କରାଯାଇଛି, 93 ମିଲିୟନ୍ ମାଇଲ୍ସ ଦୂରରେ ସୂର୍ଯ୍ୟ ରହିଛନ୍ତି, କିନ୍ତୁ ତାଙ୍କର ଆଲୋକ ଟିକେ ଆସୁଛି, କିନ୍ତୁ ଭଗବାନଙ୍କର ଯେଉଁ ପ୍ରଭା ଇଏ ହେଉଛି ବର୍ଣ୍ଣନା କରି ଭଗବତ ଗୀତା 1 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଦିବି ସୂର୍ଯ୍ୟ ସହସ୍ର ଭବେ ଯୁଗପତ ଉତ୍ତିତା,
ଯଦି ସୂର୍ଯ୍ୟ ଗୋଟିଏ ସୂର୍ଯ୍ୟ ଯେଉଁ ରହିଛନ୍ତି, ଯଦି 1000 ସୂର୍ଯ୍ୟ ଦିବି ସୂର୍ଯ୍ୟ ସହସ୍ର ଭାବେ ଯୁଗପଦ୍ଧତିଦା, ଯଦି ଏକ ସମୟରେ 1000 ସୂର୍ଯ୍ୟ ଉଦୟ ହେବେ ତାହେଲେ କେମିତି ଆଲୋକ ହେବ ଚିନ୍ତା କର। ତେଣୁ ଭଗବାନଙ୍କ ଯେଉଁ ବିଶ୍ୱରୂପ ଦେଖି ଅର୍ଜୁନ ଏଇଭଳି ଭାବେ ଦେଖୁଛନ୍ତି, ଦିବି ସୂର୍ଯ୍ୟ ସହସ୍ର ଭାବେ ଯୁଗପଦ୍ଧ ଉତ୍ତିତା, 1000 ସୂର୍ଯ୍ୟ ଉଦୟ ହେଲେ ଯେଉଁଭଳି ଭାବରେ ଆଭା ଯେଉଁଭଳି ପ୍ରକାଶ ହେବ ସେହିଭଳି ଭାବରେ ଭଗବାନଙ୍କ ବିଶ୍ୱରୂପ ସେ ପ୍ରକାଶ ଆସୁଛି। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ଦୂରରୁ ଦେଖୁଛନ୍ତି, ଅଗାସରୁ ଦେଖୁଛି, ତାଙ୍କର ରୂପ ଜଜୁଲିମାନ ହେଉଛି କୃଷ୍ଣଙ୍କ ରୂପ, ତେଣୁକରି ସେ ଜାଣିପାରୁଛି। ଓ ଦୁଷ୍ଟା ଯଦି ସେ ଦେଖିପାରୁଛି, ବର୍ତ୍ତମାନ ଦେଖିଲା ଦୁଷ୍ଟ ଅର୍ଭକାନ କୃଷ୍ଣ ମୁଖାନ ଅଗାସର, ପ୍ରମୁଖ ହେଉଛି କୃଷ୍ଣ, ଭଗବାନ ରହିଛନ୍ତି, କୃଷ୍ଣ ରହିଛନ୍ତି ଆଗରେ ରହିଛନ୍ତି। ତେଣୁ ଭଗବାନ ତାଙ୍କର ବାଳକମାନଙ୍କ ସହିତ ଲୀଳା କରିକି ଆସୁଛନ୍ତି। ବର୍ତ୍ତମାନ କଂସାନ ଶିଷ୍ଟ କଂସ ତାକୁ ପ୍ରେରଣ କରିଛି ହତ୍ୟା କରିବା ପାଇଁ କୃଷ୍ଣଙ୍କୁ, ଯେତେବେଳେ ଦେବକୀଙ୍କର ଅଷ୍ଟମ ଗର୍ଭ ଭଗବାନ ଆବିର୍ଭାବ ହେଲେ ବସୁଦେବଙ୍କର ଗର୍ଭରେ, ବସୁଦେବ ଦେବକୀଙ୍କର ପୁତ୍ର ହିସାବରେ ବାସୁଦେବ ଯେତେବେଳେ ଆସିଲେ, ସେତେବେଳେ ଭଗବାନ ବାସୁଦେବଙ୍କୁ ବସୁଦେବ ନେଇକିରି ଛାଡ଼ି ଆସିଲେ ନନ୍ଦ ମହାରାଜରେ ଗୋକୁଳରେ ଛାଡ଼ି ଆସିଲେ। ଏଇ ଯେଉଁ ଲୀଳା ହେଉଛି ଏଇଟା ହେଉଛି ବୃନ୍ଦାବନ ଲୀଳା, କିନ୍ତୁ ଭଗବାନଙ୍କର ପ୍ରଥମ ଯାଇଥିଲେ ସେ ହେଉଛି ଗୋକୁଳ ବା ମହାବନର ଲୀଳା ସେଇଟା। ତେଣୁ ମହାବନରେ ଛାଡ଼ିକି ଯେତେବେଳେ ଆସିଛନ୍ତି ତାଙ୍କର ନନ୍ଦ ମହାରାଜ କନ୍ୟାଙ୍କୁ ଯେତେବେଳେ ଆଣିକି ଆସିଛନ୍ତି, ସେତେବେଳେ ଭଗବାନ ଏଠୁ ମଥୁରାରୁ ବୃନ୍ଦାବନ ଯାଇ ବସୁଦେବ ଯାଇ ତାଙ୍କୁ ରଖି ତାଙ୍କର କନ୍ୟାଙ୍କୁ ଆଣିକିରି ମଥୁରାରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ପ୍ରହରୀମାନେ ଯେତେ ସବୁ ରହିଥିଲେ, ଯୋଗାଳିମାନେ ସବୁ ଥିଲେ, ଯୋଗାଳିମାନେ ପଡ଼ା ଅଧିକରୁ ଅଧିକ ନିୟୋଜିତ କରିଥିଲା କଂସ, କାରଣ ସପ୍ତମ ଗର୍ଭ କୁଆଡ଼େ ପଳେଇଗଲେ ଜଣାପଡ଼ିଲାନି, ସେଥିପାଇଁ ତାଙ୍କର ଅଧିକା ଯେତିକି ସେକ୍ୟୁରିଟି ଥିଲେ ବଢ଼େଇ ଦେଇଥିଲେ, ସେ ଡବଲ କରିଦେଇଥିଲେ। କିନ୍ତୁ ସମସ୍ତ ପ୍ରହରୀମାନେ ସବୁ ନିଦ୍ରାଭିଭୂତ ହୋଇଯାଇଛନ୍ତି, ଯୋଗମା ଦ୍ୱାରା ନିଦ୍ରାଭିଭୂତ ହୋଇଯାଇଛନ୍ତି। ତେଣୁ ଭଗବାନ ଏତି ଭିତରେ ଆସିଲା ଭିତରେ ସେମାନେ ଶୋଇକି ରହିଛନ୍ତି, ଅଚେତ ଅବସ୍ଥାରେ ରହିଛନ୍ତି। ଏବଂ ଯେତେବେଳେ ବସୁଦେବ ନନ୍ଦ ମହାରାଜ କନ୍ୟାଙ୍କୁ ଆଣିକି ଆସିଲେ, ସେତେବେଳେ କନ୍ୟା ଯେତେବେଳେ କ୍ରନ୍ଦନ କଲା ସେତେବେଳେ ପ୍ରହରୀମାନଙ୍କୁ ନିଦ ଭାଙ୍ଗିଲା, ତେଣୁ ପ୍ରହରୀମାନେ ଯାଇକି କଂସକୁ ଜଣାଯାଇକିରି ସାଙ୍ଗେ ସାଙ୍ଗେ ଖବର ଦେଲେ, ଯିଏ ଖବର ଦେବ ସେ ପ୍ରାଇଜ୍ ପାଇବ, ପ୍ରଥମେ ଯିଏ ଖବର ଦେବ, କାରଣ କଂସ ସବୁବେଳେ ଚିନ୍ତା କରୁଛି ତାଙ୍କ ବିଷୟରେ। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜନ ପର୍ଯ୍ୟଟନ ମହିମ, ସବୁବେଳେ ସେ ଚିନ୍ତାୟନ ଋଷିକେଶ, ସବୁବେଳେ ସେ ଋଷିକେଶକୁ ଚିନ୍ତା କରୁଛି, ଆସି ବସିଲା ବେଳେ ଚିନ୍ତା କରୁଛି, ଠିଆ ହେଲା ବେଳେ ଚିନ୍ତା କରୁଛି, ବୁଲିଲା ବେଳେ ଚିନ୍ତା କରୁଛି, ଖାଇଲା ବେଳେ ଚିନ୍ତା କରୁଛି, 11 ବର୍ଷ କାଳ ଏମିତି ଚାଲିଛି, 8 ବର୍ଷ କାଳ ପାଖାପାଖି 8 ବର୍ଷ କାଳ ଏଭଳି ଚାଲିଛି। ତେଣୁ ଯେତେବେଳେ ପ୍ରହରୀ ଆସି ଖବର ଦେଲା ଯେ ବର୍ତ୍ତମାନ ଅଷ୍ଟମ ଗର୍ଭ ଆସିଗଲେ, ସନ୍ତାନ ଆସିଗଲା, ତେଣୁ କଂସ ଯେତେବେଳେ ଭୟବିହୁଳ ହେଇକି ଆସୁଛି, ତା ପୂର୍ବଦିନ ରାତିରେ ଯେଉଁ ଭୀଷଣ ବର୍ଷା ହୋଇଯାଇଛି, ତେଣୁ ସେ କଂସ ଯେଉଁ ଆସୁଛି ତାର ବିଚାର ନଷ୍ଟ ହୋଇଯାଇଛି, ଯେଉଁ ମୁଖ୍ୟ ରାସ୍ତାରେ ଆସିବା କଥା ସେ ରାସ୍ତାରେ ନ ଆସି ସର୍ଟକଟ୍ ରାସ୍ତାରେ ଆସିବା ପାଇଁ ଚାହୁଁଛି, କେମିତି ଶୀଘ୍ର ମାରିବ ମୋର ଶତ୍ରୁକୁ ମୁଁ ମାରିବି, ଏଇଭଳିଆ ଚିନ୍ତା କରି ଆସୁଛି। ତେଣୁ ଯେହେତୁ ବର୍ଷା ବର୍ଷୀ ହୋଇଛି, ଘାସ ଫାସ ହୋଇଛି, ତେଣୁ ଗୋଡ଼ ଖସି ଯାଇଛି, ସେ 2-3 ଥର ପଡ଼ିଯାଇଛି ମୋତେ କଂସ ସେଠି, କିନ୍ତୁ ଯାହା ହଉ ଯେତେବେଳେ ଆସିକିରି ଦେବକୀଙ୍କ ପାଖରେ ସେ ବନ୍ଦୀଶାଳରେ ହାଜର ହେଲା କଂସ, ଯେତେବେଳେ ଦେବକୀ କ୍ରନ୍ଦନ କରି କହୁଛନ୍ତି, ଇଏ ପୁତ୍ର ସନ୍ତାନ ମୋର ନୁହଁ, ଇଏ ଗୋଟେ କନ୍ୟା ସନ୍ତାନ, ଏଇଟା ତମେ ୟାକୁ କୃପା କର, ଇଏ ତମର ପୁତ୍ରକୁ ବିବାହ ହେବ, ଏଇଭଳି ଭାବରେ ସେ କହିବାର ଉଦ୍ଦେଶ୍ୟ। ଦେବକୀ ବହୁତ ଅନୁନୟ କଲେ ମଧ୍ୟ, ଯେତେ ରିକ୍ୱେଷ୍ଟ କଲେ ମଧ୍ୟ କଂସ ଆଉ ଶୁଣିବା ପାଇଁ ନାରାଜ, 8 ବର୍ଷ କାଳ ଜଗିଛି, ସେ କେତେବେଳେ ମୋର ଶତ୍ରୁ ଆସିବ ମୁଁ ତାକୁ ହତ୍ୟା କରିବି। ନାରଦ ମୁନି ମଧ୍ୟ ପ୍ରଥମରୁ କହିଦେଇଛନ୍ତି କିଏ ତମର ଶତ୍ରୁ ହେବେ କହିହେବନି, ପ୍ରଥମ ସନ୍ତାନ ମଧ୍ୟ ତୁମ ଅଷ୍ଟମ ଗର୍ଭ ହେଇପାରେ, ଗୋଟେ ଅଷ୍ଟଦଳ ପଦ୍ମକୁ ଦେଖେଇକିରି କହିଦେଇଛନ୍ତି ନାରଦ ମୁନି, ସେଥିପାଇଁ ସବୁ ସନ୍ତାନକୁ ସେ ହତ୍ୟା କରୁଛି କଂସ। ତେଣୁ ଯାହା ହଉ ଏ କନ୍ୟା ସନ୍ତାନ ଯେତେବେଳେ ହତ୍ୟା କରିବାକୁ ବସିଥିଲା, ସେତେବେଳେ ସେ କନ୍ୟା ଦୁର୍ଗା ଦେବୀ ରୂପରେ 8 ଭୁଜା 10 ଭୁଜା ଧାରଣ କରିକିରି ସେ ସ୍ୱର୍ଗକୁ ଚାଲିଯାଇଛନ୍ତି, ଏବଂ ସେ ତାକୁ କହିଛନ୍ତି ଯେ ତୁ ଏଇ ଯେଉଁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛୁ ଏଇଟା ବନ୍ଦ କର, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ଏଇ ବିଭାଗ ପାଇଁ ଚାଲିଯାଇଥିଲେ ଦୁର୍ଗାଦେବୀ। କିନ୍ତୁ କଂସ କଣ କଲା ନା ଦୁର୍ଗା ଦେବୀ ହେଉଛି ତାଙ୍କର ଆରାଧ୍ୟ, ଅସୁର ମାନେ ଭଗବାନଙ୍କର ଆରାଧନା କରିବେ ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଭଗବାନ ମହାମନ୍ତ୍ର ସେମାନେ ଜପିବେ ନାହିଁ। ଯେତେ କହିଲେ ମଧ୍ୟ ପ୍ରବନ୍ଧନରେ କହିଲେ, ଜଣେ ବେଙ୍ଗଲୀ ବ୍ୟକ୍ତି ତାଙ୍କର ମା କହୁଛନ୍ତି, ଆପଣ ହରେ କୃଷ୍ଣ ବୋଲୁନ୍, ହରେ କୃଷ୍ଣ ମହାମନ୍ତ୍ର ବୋଲ କୁହନ୍ତୁ ନା, ଆମେ ଅତ କଥା ବୋଲିତେ ପାରିବ ନା, ମୁଁ ଏତେ କଥା କହିପାରିବି ନାହିଁ। ତ ପ୍ରବନ୍ଧନରେ କହୁଛନ୍ତି, ମୁଁ ଏତେ କଥା କହିପାରିବି ନାହିଁ, ଏତେ ସବୁ କଥା ସେ କହୁଛି, କିନ୍ତୁ ହରେ କୃଷ୍ଣ ଏତିକି କଥା ସେ କହିବେ ନାହିଁ। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କର ନାମ ଗ୍ରହଣ କରିବେ ନାହିଁ। ତେଣୁ ସେମାନେ ବିଭିନ୍ନ ଦେବାଦେବୀଙ୍କର ପୂଜା କରିବେ, ତେଣୁ ଦୁର୍ଗାଦେବୀଙ୍କର ଦୁର୍ଗାଦେବୀ ତାଙ୍କର ଆରାଧ୍ୟ ଦେବୀ। ତେଣୁ ଦୁର୍ଗାଦେବୀ ଯେତେବେଳେ ଏଭଳି ଭାବରେ କହିଲେ, ସେତେବେଳେ ସିଏ କଂସ ଯାଇକରି ଦେବକୀ ଏବଂ ବସୁଦେବଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବନ୍ଦୀରୁ, ଯେଉଁ ବନ୍ଦୀ ସେଠାରେ ଥିଲେ, ବନ୍ଦୀଶାଳାରେ ଥିଲେ, ତାଙ୍କୁ ସେ ମୁକ୍ତ କରିଛନ୍ତି। 8 ବର୍ଷ କାଳ ପାଖାପାଖି ଥିଲେ, ବନ୍ଦୀରେ ଥିଲେ, ବନ୍ଦୀଶାଳାରେ ତାଙ୍କୁ ମୁକ୍ତ କରିଛନ୍ତି। ତେଣୁ ଦୁର୍ଗାଦେବୀଙ୍କ କଥା ଅନୁସାରେ ସେ କାର୍ଯ୍ୟ କଲେ, କିନ୍ତୁ ତା ପରଦିନ ସକାଳେ, ମାନେ ସେଇଦିନ ଯେତେବେଳେ ସଭା ଆରମ୍ଭ ହେଲା, ତାଙ୍କର ଯେଉଁ ମନ୍ତ୍ରୀମାନେ ଅଛନ୍ତି, ସେ ମନ୍ତ୍ରୀମାନଙ୍କ ସହିତ ଯେତେବେଳେ ସେ ପରାମର୍ଶ କଲା କଂସ, ତାଙ୍କର ମନ୍ତ୍ରୀମାନେ କହିଲେ, ଯେଉଁ ଦୁର୍ଗାଦେବୀ କହିଛନ୍ତି ଆପଣଙ୍କର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଯାଇଛି, ତାହେଲେ ଆମେ ଯେତେ ସବୁ ଦଶ ଦିନ ଭିତରେ ବା ମାସକ ଭିତରେ ଯେତେ ସବୁ ଜନ୍ମ ହେଇଛନ୍ତି ସମସ୍ତଙ୍କୁ ମାରିଦେବା। ତେଣୁ ସେ ପ୍ରଥମେ ପୁତନା ବା ବକି, ଏଠି ଯେଉଁ ବଳି ହେଇଯାଇଛି ତାହା ହେଉଛି ଆକ୍ଚୁଆଲି ବକି, ଭୁଲ ପ୍ରିଣ୍ଟିଂ ମିଷ୍ଟେକ୍, ବକି ମାନେ ପୁତନା ପ୍ରଥମେ ବାହାରିଲା, ଫାଷ୍ଟ ସେ ଆରମ୍ଭ କଲା, ଟେକ୍ଅପ୍ କଲା ଏଇ ଚାଇଲ୍ଡ କିଲିଂ ଅଭିଯାନ, ଶିଶୁ ହତ୍ୟା ଅଭିଯାନ, ପୁତନା ଲୋକ ବାଳାଗ୍ନି, ଲୋକ ବାଳାଗ୍ନି, ମାନେ ଯେତେ ବାଳକ ସବୁ ଥିଲେ ତାଙ୍କୁ ହତ୍ୟା କରୁଥିଲା ସେ ପୁତନା ଲୋକ ବାଳାଗ୍ନି। ତେଣୁ ପୁତନା ଆସିକରି ଯେତେବେଳେ ଫେଲ୍ ମାରିଲା, ନିଜେ ମଲା, ସେତେବେଳେ ବିଭିନ୍ନ ଅସୁରକୁ ତୃଣାବର୍ତ୍ତ, ଏସବୁ ବିଭିନ୍ନ ବକାସୁର, ଅଘାସୁର, ଏସବୁ ଅଘାସୁର ତ ଏବେ ଆସୁଛି, ତା ଗୁରୁ ବତ୍ସାସୁର, ଏଭଳି ଅନେକ ଅସୁରକୁ ସେ ପ୍ରେରଣ କରିଛି କଂସ ପ୍ରେରିତ। ସେଥିପାଇଁ କହୁଛି କଂସ ଅନୁଶିଷ୍ଟ, କଂସ ପ୍ରେରଣ କରୁଛି, ଗୋଟିଏ ପରେ ଗୋଟିଏ ପ୍ରେରଣ କରୁଛି। ଏ ଅସୁରମାନଙ୍କର ଯେତେ ବିଫଳତା ହେଲେ ମଧ୍ୟ ସେମାନେ ମୋଘାଶା, ଭଗବତ ଗୀତାରେ ଭଗବାନ କହିଛନ୍ତି ସେବତା, ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିକେତସ ରାକ୍ଷସୀ ମାସୁରୀ ଚାହିବ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଅସୁରମାନେ ସେମାନେ ଭଗବାନଙ୍କର ଶରଣରେ ଯିବେ ନାହିଁ, ତେଣୁ ସେମାନେ ଏଇ ଭୌତିକ ଜଗତ ତ୍ରିଗୁଣ ଭିତରେ ଥିବା ହେତୁ ସେମାନେ ଯାହା ସବୁ କରୁଛନ୍ତି ତାଙ୍କର ସବୁକିଛି ଆଶା ବ୍ୟର୍ଥ ହେଉଛି, ମୋଘ ଆଶା। ଭଗବାନଙ୍କର ଶରଣରେ ନଗଲେ ଯାହା ସବୁ ଆଶା ଜଣେ କରିକିରି କାର୍ଯ୍ୟ କରୁଛି, ବିଭିନ୍ନ ପ୍ଲାନ୍ ପ୍ରୋଜେକ୍ଟ ସବୁ କରୁଛି, ସବୁକିଛି ପରାଭବ ସ୍ଥାବତ ଅବୋଧ ଯାହା ଭାଗବତରେ ମଧ୍ୟ ପଞ୍ଚମ ସ୍କନ୍ଧରେ ଋଷଭଦେବ ସରକାର କହୁଛନ୍ତି, ସବୁକିଛି ପରାସ୍ତ ହୋଇଯିବ ବା ପରାଜୟ ହେବ, କିନ୍ତୁ ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ସେମାନେ ଆଶା କରୁଛନ୍ତି। ସେଟା ମୋଘା ଆଶା ବୋଲି ଭଗବତ ଗୀତାରେ ଭଗବାନ କହୁଛନ୍ତି, ନବମ ଅଧ୍ୟାୟରେ ମୋଘା ଆଶା, ମୋଘ କର୍ମାଣ, ଯେତେ ପ୍ରକାର କର୍ମ କଲେ ମଧ୍ୟ ସବୁ ବିଫଳ ହେବ, କିନ୍ତୁ କଲେ ମଧ୍ୟ ସେ ଗୋଟିଏ କର୍ମ ବିଫଳ ହେଲେ ସବୁ ଆଉ ଗୋଟିଏ କର୍ମ କରୁଛନ୍ତି। ଏହିଭଳି ଭାବରେ କର୍ମ ଯେଉଁ ଜଞ୍ଜାଳ ରହିଛି, କର୍ମାନୁବନ୍ଧିନୀ ମନୁଷ୍ୟ ଲୋକେ, ଏହିଭଳି ଭାବରେ ମନୁଷ୍ୟ ଲୋକରେ ସେ ଏହି କର୍ମର ଫଳ ଅନୁସାରେ ସେ ଘୁରି ବୁଲୁଛି। ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ, ଯେଉଁମାନେ ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ଯେତେ ବିରାଟ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି, ଯେତେ ନୋବେଲ ପ୍ରାଇଜ୍ ପାଆନ୍ତୁ ନା କାହିଁକି, ତାଙ୍କର ଜ୍ଞାନ ହେଉଛି ବିଫଳ, ମୋଘ ଜ୍ଞାନ ବିଚେତ ସର, କାରଣ ତାଙ୍କର ପ୍ରକୃତ ଚେତନା ସେମାନେ ହରେଇ ଦେଇଛନ୍ତି, ଭଗବାନ ପାଦପଦ୍ମରେ ଯାଉନାହାନ୍ତି, ଶରଣ ନେଉନାହାନ୍ତି। ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତ ସ ରାକ୍ଷସୀ ମାସୁରୀ ଚାହିବ ପ୍ରକୃତି ମୋହିନୀ ସୀତା, ମୋହିନୀ ପ୍ରକୃତି ଯେଉଁ ରହିଛି, ସତ୍ତ୍ୱ ରଜ ତମ ତ୍ରିଗୁଣ ପ୍ରକୃତି ରହିଛି, ଏହି ପ୍ରକୃତିକୁ ଆଶ୍ରୟ କରିକିରି ସେମାନେ କାର୍ଯ୍ୟ କରୁଥିବାରୁ ତାଙ୍କର ଏହିଭଳି ଭାବରେ ଫଳ ହେଉଛି। ତେଣୁ କଂସ ଯେତେ ଅସୁରକୁ ପଠେଇଲେ ମଧ୍ୟ ଗୋଟିଏ ଗୋଟିଏ ଅସୁର ସମଗ୍ର ପୃଥିବୀକୁ ନାଶ କରିଦେବେ, ଯେମିତି ଆମେ ବର୍ତ୍ତମାନ ଆଟମ୍ ବମ୍ ହେଇଛି, ବର୍ତ୍ତମାନ ପରିସ୍ଥିତି ଯେଉଁ ହେଇଛି, ବର୍ତ୍ତମାନ 5 ମିନିଟରେ 1 ମିନିଟରେ ସମଗ୍ର ପୃଥିବୀ ଧ୍ୱଂସ ହୋଇଯିବ, ଅନେକ ବାର ଧ୍ୱଂସ ହୋଇଯିବ, ଯେତେ ଆମର ରହିଛି ବମ୍ ସବୁ ରହିଛି, ଆଟମିକ ବମ୍ ରହିଛି, କିନ୍ତୁ ଭଗବାନ ରକ୍ଷା କରୁଛନ୍ତି ବୋଲି ରହିଛି, ନହେଲେ କେତେବେଳେ ରହିଛି ଆପଣମାନେ ଜାଣିଥିବେ, ରହିଛି ତାଙ୍କର ସବୁ ଆଲାରାମ ରହିଛି। ଯଦି ଆଲାରାମ ବାଜିଗଲା ମାନେ ସାଙ୍ଗେ ସାଙ୍ଗେ ସେମାନେ ମେନ୍ ରହୁଛନ୍ତି, ରୁଷିଆ ଗୋଟେ ପଟେ ରହୁଛି, ଆମେରିକା ଗୋଟେ ପଟେ ରହୁଛି, ତାଙ୍କର ସବୁ ରହିଛି। ଯଦି ଡିଫେନ୍ସ ଆଲାରାମ ବାଜିଗଲା ତାହେଲେ ସେ ଅନ୍ୟ ଦେଶକୁ ଧ୍ୱଂସ କରିବା ପାଇଁ ସବୁ ଛାଡ଼ିଦେବେ, ସବୁ ରକେଟ୍ ଛାଡ଼ିବେ, ମିସାଇଲ୍ ସବୁ ଛାଡ଼ିଦେବେ। ଏଇଭଳିଆ ଗୋଟେ ତାର ହେଇଯାଇଥିଲା, ଭୁଲରେ ବାଜିଯାଇଥିଲା ତାଙ୍କର ଆଲାରାମ। ଯଦି ସେମିତି କରିଥାନ୍ତେ ବର୍ତ୍ତମାନ ଥାର୍ଡ ୱାର୍ଲଡ ୱାର୍ ହେଇଯାଇଥାନ୍ତା, ସେକେଣ୍ଡ ୱାର୍ଲଡ ୱାର୍ ହେଇକି ରହିଛି। ବର୍ତ୍ତମାନ ଥାର୍ଡ ୱାର୍ଲଡ ୱାର୍ ହେଲେ ଆଉ ଏ ଭୌତିକ ପୃଥିବୀ ରହିବ, କିନ୍ତୁ ଯେଉଁମାନେ ଭଗବାନଙ୍କର ସାମ୍ନାରେ ଅଛନ୍ତି ସେମାନେ ରକ୍ଷା ପାଇଯିବେ। ପ୍ରଭୁପାଦ ମହାରାଜଙ୍କ କନ୍ଭରସେସନରେ ଏଇ କଥା ଜଣେ ପ୍ରଶ୍ନ ପଚାରିଥିଲେ, ପ୍ରଭୁପାଦ ମହାରାଜ ତା କହୁଥିଲେ ସେ ଯା ଅସୁରମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି କେମିତି ଧ୍ୱଂସ କରିବେ, ନିର୍ମାଣ କରିପାରିବେନି, ସବୁ ଧ୍ୱଂସ କରିଦେବେ। ତେଣୁ ବର୍ତ୍ତମାନ କ'ଣ କଲା ନା କଂସ ଦେଖିଲା ସବୁ ଯେତେ ଫେଲ୍ ମାରିଲା ପରେ ବର୍ତ୍ତମାନ ଅଘାସକୁ ପଠେଇଛି। ତେଣୁ ଅଘାସର ଯେମିତି କଂସାନ ସିଷ୍ଟ ସ ବକି ବକା ନିଜ, ଅଘାସର ହେଉଛି କିଏ ନା ବକି, ବକି କହିଲେ ଯେଉଁ ପୁତନା ଭଗବାନ ଯେଉଁ ଛଅ ଦିନ ହେଇଥିଲେ ତାଙ୍କୁ ହତ୍ୟା କରିବା ପାଇଁ ସେ ଆସିଥିଲା। ଭଗବାନ ଏ ଯେଉଁ ମହାବନରେ ଥିଲେ, ମହାବନରେ ଅନେକ ପ୍ରକାର ଉତ୍ପାତ ହେବାରୁ ଅନ୍ତିମରେ ଯେତେବେଳେ ଭଗବାନଙ୍କୁ ଯଶୋଦା ମାତା ବନ୍ଧନ କରିଛନ୍ତି, ତା ସେଇ ବନ୍ଧନ ଭିତରେ ରହିକି ଭଗବାନ ସେ ଯେଉଁ ଅର୍ଜୁନ ବୃକ୍ଷ ଦୁଇଟି ରହିଛି ସେ ବୃକ୍ଷ ଦୁଇଟିକୁ ଉଦ୍ଧାର କରିଥିଲେ, ଯିଏକି ନଳକୂପର ଏବଂ ମଣିଗ୍ରୀବ, ଯେଉଁଥିପାଇଁ ଆମର ଏଇ ମାସ ସାରା ଆମେ ସେ ଭଗବାନଙ୍କ ଦାମୋଦର ଲୀଳା ପାଳନ କରୁଛେ। ତେଣୁ ଭଗବାନଙ୍କର ଯେଉଁ ଦାମୋଦର ଲୀଳା ଅନୁଷ୍ଠିତ ହେଲା ମହାବନରେ ଗୋକୁଳରେ, ସେତେବେଳେ ବ୍ରଜବାସୀମାନେ ଚିନ୍ତା କଲେ ଯେ ମହାବନରେ ବହୁତ ପ୍ରକାର ଉତ୍ପାଦ ହେଉଛି, ବର୍ତ୍ତମାନ ଆମେ ବୃନ୍ଦାବନ ଚାଲିଯିବା। ତେଣୁ ଭଗବାନ ବୃନ୍ଦାବନକୁ ଆସିଛନ୍ତି, ଏକାଦଶ ଅଧ୍ୟାୟରେ ବୃନ୍ଦାବନ ଲୀଳା ବିଷୟ ବର୍ଣ୍ଣନା କରାଯାଉଛି। କିନ୍ତୁ ସେଠି ମଧ୍ୟ ବକାସୁର ଆସି ପହଞ୍ଚିଲା, ସେଠି ମଧ୍ୟ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସେ ଆସିଥିଲା ବକାସୁର, ଏବଂ ବର୍ଷାସୁର ମଧ୍ୟ ଆସିଥିଲା। ତେଣୁ ଇଏ ଯେଉଁ ଅଘାସୁର ହେଉଛି ବକି ବକା ମୁଜ, ପ୍ରଥମେ ବକି ଆସିଥିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ତାପରେ ବକା ଆସିଲା। ତେଣୁ ବର୍ତ୍ତମାନ ତାଙ୍କର ଅନୁଜ, ତାଙ୍କର ସାନ ଭାଇ, ସାନ ଭାଇର କର୍ତ୍ତବ୍ୟ କ'ଣ ନା ବଡ଼ ଭାଇର ସେବା କରିବେ। ବିଭୀଷଣ ରାବଣ କହୁଛନ୍ତି ତୁ ଗୋଟେ ଶତ୍ରୁ ଦେଇ ମୁଁ ମୋର ତୋର ବଡ଼, ମୋର ବଡ଼ ଭାଇ, ମୁଁ ତୋର ବଡ଼ ଭାଇ, ତୁ ମୋ କଥା ନ ମାନି ଯାଇକି ରାମଙ୍କର ଶରଣରେ ଯାଉଛୁ। ଏହି ଭାବରେ ସେ ରାମ ବା ଶରଣ ଯିବାରୁ ବିଭୀଷଣଙ୍କୁ ଏଭଳି ରାବଣ ତାଙ୍କୁ ଅପମାନ ଦେଇଥିଲେ। ତେଣୁ ଯାହା ହେଉ ଆମର ସମୟ ହୋଇଯାଇଛି, ଆମେ ଯଦି ସଂକ୍ଷେପରେ କହିବା ଯେ ସିଏ ଅନୁଜ ଚିନ୍ତା କରୁଛି, ଆମର ଜଣେ ଆଚାର୍ଯ୍ୟ ଦୁଇ ତିନି ଜଣ ଆଚାର୍ଯ୍ୟ ମୋତେ କହିଛନ୍ତି ସେ କଥା ତାଙ୍କ ଟୀକାରେ, ଯେ ମୁଁ ତାଙ୍କୁ ମୋର ଭାଇ ଯେଉଁ ଭାଇ ଏବଂ ଭଉଣୀକୁ ହତ୍ୟା କରିଛି କୃଷ୍ଣ, ମୁଁ ବର୍ତ୍ତମାନ କୃଷ୍ଣଙ୍କୁ ହତ୍ୟା କରି ତାଙ୍କୁ ଶ୍ରାଦ୍ଧ ଦେବି, ଆଙ୍କର ମାଆଙ୍କ ମାସରେ ମୁଁ ଶ୍ରାଦ୍ଧ ପ୍ରଦାନ କରିବି, ଏଇଭଳି ଭାବେ ପିଣ୍ଡ ପ୍ରଦାନ କରିବି, ଏଇଭଳି ଭାବେ ଚିନ୍ତା କରୁଛି ଅନୁଜ ବୋଲି କୁହାଯାଉଛି। ସହ ବକି ବକାନୁଜ, ତେଣୁ ବର୍ତ୍ତମାନ ସେ ଅୟଂ ତୁମେ ସୋଦର, ଅୟଂ ତୁମେ ସୋଦର ନାଶକୁ ତୟ, ଅୟଂ କହିଲେ ଦେଖୁଛି ନା କୃଷ୍ଣ ଆସୁଛନ୍ତି, ତେଣୁ ଏଇ କୃଷ୍ଣ ପାଖାପାଖି ହେଇଗଲାଣି, ଅୟଂ ଏ ବର୍ତ୍ତମାନ କୃଷ୍ଣ, ଅୟଂ ତୁ ଇଏ କ'ଣ କରୁଛି ନା ମୋ ସୋଦର ନାଶକୁ, ସୋଦର କହିଲେ ସ ଉଦର, ଯେଉଁ ମାତୃଗର୍ଭରେ ଅଘାସକ ଥିଲା ସେଇ ମାତୃଗର୍ଭରେ ବକି ଥିଲା, ପୋତନା ଥିଲା, ଏବଂ ସେଇ ମାତୃଗର୍ଭରେ ମଧ୍ୟ ବକାସକ ଥିଲା, ତେଣୁ ସେ ସୋଦର ବୋଲି କୁହାଯାଉଛି। ସୋଦରାନ୍ ଏମାନେ ମୋର ମୋର ଭାଇ ଭଉଣୀ, ମୋର ମାତୃ ଏକ ମାତୃଙ୍କ ଗର୍ଭରେ ଆମେ ଆସିଛେ ସୋଦରାନ୍, ତେଣୁ ସେମାନଙ୍କୁ କେମିତି ସୋଦର ନାଶକୁ ମୁଁ କେମିତି ଏହାକୁ ନାଶ କରିବି, କୃଷ୍ଣଙ୍କୁ ନାଶ କରିବି, ଏବେ ସେ ଚିନ୍ତା କରୁଛି ନାଶକୁ ତୟ ତ ଦ୍ୱୟ ନମେନ ଶବଳ ମନିଷ୍ୟ, ତେଣୁ ଏଇ ଯେଉଁ ଦୁଇ ଜଣ ମୋର ଭାଇ ବଡ଼ ଭାଇ ଏବଂ ବଡ଼ ଭଉଣୀ ଦୁଇଜଣଙ୍କୁ ହତ୍ୟା କରିଥିଲେ, ତେଣୁ ସେଇ ଦୁଇ ଜଣଙ୍କର ପ୍ରତିଶୋଧ ନେବା ପାଇଁ ଏନମ୍ ଶବଳ ମନିଷ୍ୟ, ଯେଉଁ ବଡ଼ମାନଙ୍କୁ ଯେଉଁ ଧରିକି ଆସିଛନ୍ତି, ଯେଉଁ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଆସିଛନ୍ତି, ଏମାନଙ୍କୁ ସବୁ ମୁଁ ହତ୍ୟା କରିବି ମନିଷ୍ୟ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତାପରେ ଶ୍ଳୋକ ସେ ବର୍ଣ୍ଣନା କରାଯିବ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ମନ୍ଦ କି ଦାୟୀ।